ಆಕಾಶವಾಣಿ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ ମୁଖ୍ୟ ସମ୍ବାଦ ଅପରେସନ୍ ସିନ୍ଦୁର ମାଧ୍ୟମରେ ଭାରତୀୟ ସେନାବାହିନୀର ପରାକାଷ୍ଠା ସମଗ୍ର ବିଶ୍ୱରେ ଦେଶକୁ ଗୌରବାନ୍ୱିତ କରିବା ସହ ଆଗାମୀ ପିଢ଼ି ଲାଗି ପ୍ରେରଣାର ଉତ୍ସ ହୋଇ ରହିବ କହିଲେ ପ୍ରଧାନମନ୍ତ୍ରୀ ପାକ୍ ଅଧିକୃତ କାଶ୍ମୀର ପ୍ରସଙ୍ଗରେ ହିଁ କେବଳ ପାକିସ୍ତାନ ସହିତ କଥାବାର୍ତ୍ତା କରାଯିବ ବୋଲି ଭାରତର ସ୍ୱଷ୍ଟୋକ୍ତି ପୁଡୁଚେରୀରେ ତିନୋଟି ନୂତନ ଅପରାଧିକ ଆଇନର କାର୍ଯ୍ୟକାରିତା ସମ୍ପର୍କରେ ଆଜି ସମୀକ୍ଷା କଲେ ସ୍ୱରାଷ୍ଟ୍ରମନ୍ତ୍ରୀ ଜାମ୍ମୁ କାଶ୍ମୀରର ସୋପିଆନ ଜିଲ୍ଲାରେ ସୁରକ୍ଷା ବାହିନୀ ଗୁଳିରେ ତିନି ଆତଙ୍କବାଦୀ ନିହତ ଏବଂ ଆମେରିକା ରାଷ୍ଟ୍ରପତି ତିନିଦିନିଆ ମଧ୍ୟପ୍ରାଚ୍ୟ ରାଷ୍ଟ୍ର ଗସ୍ତର ପ୍ରଥମ ପର୍ଯ୍ୟାୟରେ ଆଜି ପହଞ୍ଚିଲେ ସାଉଦି ଆରବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଇସ୍ଲାମାବାଦ ଉଦ୍ଦେଶ୍ୟରେ ନିଜର ଶକ୍ତ ଆଭିମୁଖ୍ୟ ପ୍ରକାଶ କରି କହିଛନ୍ତି ପାକିସ୍ତାନରେ ଏଭଳି କୌଣସି ସ୍ଥାନ ନାହିଁ ଯେଉଁଠାରେ କି ଆତଙ୍କବାଦୀମାନେ ଶାନ୍ତିରେ ନିଶ୍ୱାସ ନେଇପାରିବେ ଆତଙ୍କବାଦୀମାନଙ୍କୁ ସେମାନଙ୍କ ନିଜ ଘରେ ବିନାଶ କରିବାର କ୍ଷମତା ଭାରତର ରହିଛି ବୋଲି ସେ କହିଛନ୍ତି ଆଜି ପଞ୍ଜାବର ଆଦାମପୁର ବାୟୁସେନା ଷ୍ଟେସନ ଗସ୍ତ କରି ସେଠାରେ ଉପସ୍ଥିତ ସେନା ଅଧିକାରୀ ଓ ସୈନିକମାନଙ୍କ ସହିତ କଥାବାର୍ତ୍ତା ସମୟରେ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି
पाकिस्तान में ऐसा कोई ठिकाना नहीं है जहां बैठकर आतंकवादी चैन की सांस ले सके हम घर में घुसकर मारेंगे और बचने का एक मौका तक नहीं देंगे और हमारे ड्रोन्स हमारी मिसाइलें उनके बारे में तो सोचकर पाकिस्तान को कई दिन तक नींद नहीं आएगी
ଆତଙ୍କବାଦ ବିପକ୍ଷରେ ଭାରତର ଅପରେସନ୍ ସିନ୍ଦୁରର ସଫଳତାକୁ ପ୍ରଶଂସା କରି ଶ୍ରୀ ମୋଦି କହିଛନ୍ତି ଭାରତ ପାକିସ୍ତାନରେ 100ରୁ ଉର୍ଦ୍ଧ୍ୱ କୁଖ୍ୟାତ ଆତଙ୍କବାଦୀଙ୍କୁ ନିହତ କରିବା ସହ ସେଠାରେ 9ଟି ଆତଙ୍କୀ ଶିବିରକୁ ମଧ୍ୟ ସମ୍ପୂର୍ଣ୍ଣ ଧ୍ୱଂସ କରିଦେଇଛି ଏହି ଆତଙ୍କବାଦୀମାନେ ପାକିସ୍ତାନର ସେନା ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ କରିଥାନ୍ତି ମାତ୍ର ଭାରତର ସଶସ୍ତ ବାହିନୀ ପାକିସ୍ତାନ ସେନାକୁ ସମ୍ପୂର୍ଣ୍ଣ ରୂପେ ପରାସ୍ତ କରିଛି ବୋଲି ସେ କହିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଆତଙ୍କବାଦ କାର୍ଯ୍ୟର ପ୍ରଚ୍ଛଦପଟରେ ଥିବା ସଂଗଠନ ଏବଂ ବ୍ୟକ୍ତିବିଶେଷମାନେ ବର୍ତ୍ତମାନ ଅନୁଭବ କରିସାରିଛନ୍ତି ଯେ ନିରୀହ ଲୋକମାନଙ୍କର ରକ୍ତ ବୁହାଇବାର ପରିଣାମ କେବଳ ଧ୍ୱଂସ ଏବଂ ମହାବିନାଶ
नौ आतंकी ठिकाने बर्बाद हुए सौ से ज्यादा आतंकियों की मौत हुई आतंक के आंकड़ों को अब समझ आ गया है भारत की ओर नजर उठाने का एक ही अंजाम होगा तबाही भारत में निर्दोष लोगों का खून बहाने का एक ही अंजाम होगा विनाश और महाविनाश
ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତୀୟ ବାୟୁସେନା ପାକିସ୍ତାନରେ ଥିବା ଆତଙ୍କୀ ଶିବିରଗୁଡ଼ିକୁ ମାତ୍ର 20-25 ମିନିଟ୍ ଭିତରେ ସଠିକ୍ ରୂପେ ଲକ୍ଷ୍ୟଭେଦ କରିପାରିଥିଲେ ଏହାଦ୍ୱାରା ଅତ୍ୟାଧୁନିକ ଜ୍ଞାନକୌଶଳରେ ସଜ୍ଜିତ ଭାରତୀୟ ସେନାବାହିନୀର ବୃତ୍ତିଗତ ମନୋଭାବ ପ୍ରତିଫଳିତ ହେଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ଶ୍ରୀ ମୋଦି କହିଛନ୍ତି ଅପରେସନ୍ ସିନ୍ଦୁର ଦେଶର ନୈତିକ ମନୋବଳକୁ ପ୍ରୋହାହିତ କରିବା ସହ ସମଗ୍ର ଦେଶକୁ ଏକତାର ଗୋଟିଏ ସୂତାରେ ବାନ୍ଧି ରଖିବାରେ ସଫଳ ହୋଇଛି ଏତଦ୍ବ୍ୟତୀତ ଭାରତର ସୀମାକୁ ସମ୍ପୂର୍ଣ୍ଣ ସୁରକ୍ଷିତ ରଖିବାରେ ସଫଳ ହୋଇଛି ଅପରେସନ୍ ସିନ୍ଦୁର ସମୟରେ ଦେଶକୁ ସୁରକ୍ଷିତ ରଖିବା ଦିଗରେ ସଶସ୍ତ ବାହିନୀର ଅଦମ୍ୟ ସାହସ ଓ ପେସାଦାର ଆଚରଣ ସହିତ ଉତ୍ସର୍ଗୀକୃତ ମନୋଭାବକୁ ଶ୍ରୀ ମୋଦି ଉଚ୍ଚ ପ୍ରଶଂସା କରିଛନ୍ତି ଭାରତୀୟ ସେନାବାହିନୀ ସମଗ୍ର ବିଶ୍ୱରେ ଦେଶକୁ ଗୌରବାନ୍ୱିତ କରିବା ସହ ଆଗାମୀ ପିଢ଼ି ଲାଗି ପ୍ରେରଣାର ଉତ୍ସ ହୋଇ ରହିବ ବୋଲି ପ୍ରଧାନମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି
ଆଜ୍ ସେ ଅନେକ ଦଶକ ବାଦ ଭି जब भारत के इस पराक्रम की चर्चा होगी तो उसके सबसे प्रमुख अध्याय आप और आपके साथी होंगे आप सभी वर्तमान के साथ ही देश की आने वाली पीढ़ियों की और उनके लिए भी नई प्रेरणा बन गए मैं वीरों की इस धरती से आज एयरफोर्स नेवी और आर्मी के सभी जाबाजों ବିଏସ୍ଏଫ୍ ଆପଣ ଶୂରବୀରଙ୍କୁ ସାଲ୍ୟୁଟ୍ କରତା
ପାକ୍ ଅଧିକୃତ କାଶ୍ମୀର ପ୍ରସଙ୍ଗରେ ହିଁ କେବଳ ପାକିସ୍ତାନ ସହିତ କଥାବାର୍ତ୍ତା କରାଯିବ ବୋଲି ଭାରତ କହିଛି ଆଜି ନୂଆଦିଲ୍ଲୀଠାରେ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ ଗଣମାଧ୍ୟମକୁ ଏ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତର ଦେଇ ଏହା କହିଛନ୍ତି ସେ କହିଛନ୍ତି ଏହି ଅଞ୍ଚଳକୁ ପାକିସ୍ତାନ ବେଆଇନ ଭାବେ ନିଜ ଅଧୀନରେ ରଖିଛି ଏହି ପ୍ରସଙ୍ଗରେ ଭାରତ ପାକିସ୍ତାନ ସହିତ ଦ୍ୱିପକ୍ଷୀୟ ଆଲୋଚନା କରିବ ଏଥିରେ କୌଣସି ମଧ୍ୟସ୍ଥିର ଆବଶ୍ୟକତା ନାହିଁ ବୋଲି ଶ୍ରୀ ଜୟସ୍ୱାଲ ସ୍ୱଷ୍ଟ କରିଛନ୍ତି
हमारा लंबे अरसे से यही राष्ट्रीय पक्ष रहा है कि भारतीय केंद्र शासित प्रदेश जम्मू और कश्मीर से संबंधित किसी भी मुद्दे को भारत और पाकिस्तान को द्विपक्षीय तरीके से ही हल करना है। इस स्थिति में कोई बदलाव नहीं हुआ है। जैसा कि आप जानते हैं, लंबित मामला केवल पाकिस्तान द्वारा अवैध रूप से कब्जा किए गए भारतीय क्षेत्र को खाली करने का है।
आपण माने संवाद सुनुचंती आकाशवाणी रो। ମେଘାଳୟରେ ପର୍ଯ୍ୟଟନ, ଖଣି, ପ୍ରଯୁକ୍ତି ବିଦ୍ୟା ଏବଂ ସେବା ଆଦି କ୍ଷେତ୍ରରେ ଅଭୂତପୂର୍ବ ସୁଯୋଗ ରହିଛି ବୋଲି ଉପରାଷ୍ଟ୍ରପତି ଜଗଦୀପ ଧନକଡ କହିଛନ୍ତି। ଆଜି ନୂଆଦିଲ୍ଲୀଠାରେ ମେଘାଳୟର ଗାରୋ, ଖାସି ଓ ଜାଇନ୍ତିଆ ପାର୍ବତ୍ୟାଞ୍ଚଳର ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କ ସହିତ ଭାବ ବିନିମୟ ସମୟରେ ଶ୍ରୀ ଧନକଡ ଏହା କହିଛନ୍ତି। ସେ କହିଛନ୍ତି, ମେଘାଳୟରେ ପ୍ରତିଭାବାନ ବ୍ୟକ୍ତିଙ୍କର ଅଭାବ ନାହିଁ। ସରକାର ଏହି ରାଜ୍ୟ ସମେତ ସମଗ୍ର ଉତ୍ତର ପୂର୍ବାଞ୍ଚଳର ସାମଗ୍ରିକ ବିକାଶ ଲାଗି କାର୍ଯ୍ୟକାରୀ କରୁଥିବା ବିଭିନ୍ନ ଯୋଜନାର ସୁଫଳ ଯେଭଳି କୋଣ ଅନୁକୋଣରେ ପହଞ୍ଚି ପାରିବ ସେ ଦିଗରେ ପ୍ରଚେଷ୍ଟା କରିବା ଲାଗି ଉପରାଷ୍ଟ୍ରପତି ଏହି ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କୁ କହିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ପୁଡୁଚେରୀରେ ତିନୋଟି ନୂତନ ଅପରାଧିକ ଆଇନର କାର୍ଯ୍ୟକାରିତା ସମ୍ପର୍କରେ ସମୀକ୍ଷା କରିଛନ୍ତି। ଗତବର୍ଷ ଜୁଲାଇ ମାସରେ ଦେଶବ୍ୟାପୀ କାର୍ଯ୍ୟକାରୀ ହୋଇଥିବା ଏହି ଆଇନଗୁଡ଼ିକ ହେଲା ଭାରତୀୟ ନ୍ୟାୟ ସଂହିତା 2023, ଭାରତୀୟ ନାଗରିକ ସୁରକ୍ଷା ସଂହିତା 2023 ଏବଂ ଭାରତୀୟ ସାକ୍ଷ୍ୟ ଅଧିନିୟମ 2023। ଏହି ବୈଠକରେ ମୁଖ୍ୟତଃ ପୁଡୁଚେରୀର ପୁଲିସ୍ ବିଭାଗ, କାରାଗାର, ଅଦାଲତ, ବିଚାର ପ୍ରକ୍ରିୟା ଏବଂ ଫରେନ୍ସିକ୍ ସେବାରେ ନୂତନ ଅପରାଧିକ ଆଇନର କାର୍ଯ୍ୟକାରିତାର ଅଗ୍ରଗତି ସମ୍ପର୍କରେ ଆଲୋଚନା କରାଯାଇଛି। ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ଶାହା ବିଭିନ୍ନ ମାମଲାରେ ପଞ୍ଜିକୃତ ହେଉଥିବା ଏଫ୍ଆଇଆର୍ଗୁଡ଼ିକୁ କେବଳ ତାମିଲ ଭାଷାରେ ଲେଖାଯିବା ଉପରେ ଗୁରୁତ୍ୱ ଆରୋପ କରିଛନ୍ତି। ତେବେ ଅନ୍ୟ ଭାଷାରେ ଯଦି କୌଣସି ବ୍ୟକ୍ତି ଏଫ୍ଆଇଆର୍ ପଞ୍ଜିକୃତ କରିବାକୁ ଚାହାନ୍ତି ତେବେ ତାହା ସୁନିଶ୍ଚିତ କରିବାକୁ ମଧ୍ୟ ସେ କହିଛନ୍ତି। ସେହିଭଳି ଇ ସମନ, ଇ ସାକ୍ଷ୍ୟ ଓ ନ୍ୟାୟଶ୍ରୁତି ଯଥାଶୀଘ୍ର କାର୍ଯ୍ୟକାରୀ କରିବା ଲାଗି ସ୍ୱରାଷ୍ଟ୍ରମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଗତ 12 ବର୍ଷ ମଧ୍ୟରେ ଦେଶର ପ୍ରତିରକ୍ଷା ବଜେଟ୍ରେ 3.28 ଲକ୍ଷ କୋଟି ଟଙ୍କା ବୃଦ୍ଧି ପାଇଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଏହି ସୂଚନା ଦିଆଯାଇଛି। ମନ୍ତ୍ରଣାଳୟ କହିଛି 2013-14 ଆର୍ଥିକ ବର୍ଷରେ ଦେଶର ପ୍ରତିରକ୍ଷା ବଜେଟ୍ର ପରିମାଣ 2.53 ଲକ୍ଷ କୋଟି ଟଙ୍କା ଥିବାବେଳେ 2025-26 ଆର୍ଥିକ ବର୍ଷରେ ଏହା ବୃଦ୍ଧି ପାଇ 6.81 ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ଏହି ସମୟ ମଧ୍ୟରେ ପ୍ରତିରକ୍ଷା କ୍ଷେତ୍ରରେ ସରକାରଙ୍କ ପକ୍ଷରୁ ବିଭିନ୍ନ ରଣନୀତିକ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରାଯିବା ସହିତ ଘରୋଇ କ୍ଷେତ୍ରର ଅଂଶଗ୍ରହଣ ସୁଯୋଗକୁ ଅଧିକ କରାଯାଇଛି। ସେହିଭଳି ନବସୃଜନତା ମାଧ୍ୟମରେ ସ୍ୱଦେଶୀ ଜ୍ଞାନକୌଶଳରେ ବିଭିନ୍ନ ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ କରାଯିବା ସହିତ ଭାରତ ଏହି କ୍ଷେତ୍ରରେ ଆତ୍ମନିର୍ଭର ହେବାରେ ସଫଳ ହୋଇପାରିଛି। ଏତଦ୍ବ୍ୟତୀତ ଭାରତ ବର୍ତ୍ତମାନ ବିଶ୍ୱର ଏକ ବିଶ୍ୱସ୍ତ ପ୍ରତିରକ୍ଷା ଉତ୍ପାଦନକାରୀ ରାଷ୍ଟ୍ର ଭାବେ ଉଭା ହୋଇଛି ଓ ରପ୍ତାନୀକାରୀ ରାଷ୍ଟ୍ର ଭାବେ ମଧ୍ୟ କାର୍ଯ୍ୟ ସମ୍ପନ୍ନ କରୁଛି। ଏଥିସହ ଜାତୀୟ ସୁରକ୍ଷା ବ୍ୟବସ୍ଥା ଅଧିକ ସଶକ୍ତ ହୋଇଥିବା ବେଳେ ପ୍ରତିରକ୍ଷା କ୍ଷେତ୍ରରେ ଅର୍ଥନୈତିକ ଅଭିବୃଦ୍ଧି ମଧ୍ୟ ହାସଲ ହୋଇଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଜାମ୍ମୁ କାଶ୍ମୀରର ସୋପିଆନ୍ ଜିଲ୍ଲା ଅନ୍ତର୍ଗତ ଶୁକ୍ରକେଲର୍ ଜଙ୍ଗଲ ଅଞ୍ଚଳରେ ସୁରକ୍ଷା ବାହିନୀ ଗୁଳିରେ 3 ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। କାଶ୍ମୀର ପୁଲିସ୍ ମହାନିରୀକ୍ଷକ ଭିକେ ବିର୍ଡି ଆମ ଶ୍ରୀନଗର ସମ୍ବାଦଦାତାଙ୍କୁ କହିଛନ୍ତି, ମୃତ 3 ଆତଙ୍କବାଦୀ ଲସ୍କର ଇ ତୋଇବା କିମ୍ବା ଟିଆର୍ଏଫ୍ ସଂଗଠନର ସଦସ୍ୟ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ପଞ୍ଜାବର ଅମୃତସର ଜିଲ୍ଲା ଅନ୍ତର୍ଗତ ମାଝିଠାରେ ବିଷାକ୍ତ ମଦମୃତ୍ୟୁ ଘଟଣାରେ ମୃତ୍ୟୁ ସଂଖ୍ୟା 21 ବୃଦ୍ଧି ପାଇଛି। ଅନ୍ୟ ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୁଖ୍ୟମନ୍ତ୍ରୀ ଭଗବତ ସିଂ ମାନ ମୃତକଙ୍କ ପରିବାରବର୍ଗଙ୍କୁ ଭେଟି ସମବେଦନା ଜଣାଇବା ସହିତ ଏହି ଘଟଣା ଲାଗି ଦାୟୀ ବ୍ୟକ୍ତିଙ୍କୁ କେବେ ବି ଛଡ଼ାଯିବ ନାହିଁ ବୋଲି କହିଛନ୍ତି। ମୃତକଙ୍କ ଆତ୍ମୀୟ ସ୍ୱଜନଙ୍କ ଲାଗି ମୁଖ୍ୟମନ୍ତ୍ରୀ 10 ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ସହିତ ସେମାନଙ୍କ ପ୍ରତ୍ୟେକ ପରିବାରର ଜଣଙ୍କୁ ନିଯୁକ୍ତି ଦେବା ଲାଗି ଘୋଷଣା କରିଛନ୍ତି। ଇତିମଧ୍ୟରେ 2 ଜଣ ଅବକାରୀ ଅଧିକାରୀ ଓ ଜଣେ ପୁଲିସ୍ ଅଧିକାରୀଙ୍କ ସମେତ ମୋଟ 4 ଜଣଙ୍କୁ ଏହି ଘଟଣାରେ ନିଲମ୍ବିତ କରାଯାଇଛି। ଏହାଛଡ଼ା ଏହି ଘଟଣାରେ ସମ୍ପୃକ୍ତି ଅଭିଯୋଗରେ 10 ଜଣଙ୍କୁ ପୁଲିସ୍ ଗିରଫ କରିଥିବା ଜଣାଯାଇଛି। ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଜି ସାଉଦି ଆରବରେ ପହଞ୍ଚିଛନ୍ତି। ମଧ୍ୟପ୍ରାଚ୍ୟ ମେଣ୍ଟ ରାଷ୍ଟ୍ରଗୁଡ଼ିକ ସହିତ ସମ୍ପର୍କକୁ ଅଧିକ ସଶକ୍ତ କରିବା ଉଦ୍ଦେଶ୍ୟରେ ଶ୍ରୀ ଟ୍ରମ୍ପ ରାଷ୍ଟ୍ରପତି ହେବାର ଦ୍ୱିତୀୟ ପାଳିରେ ପ୍ରଥମ ସରକାରୀ ଗସ୍ତରେ ଯାଇ ଆଜି ରିୟାଦରେ ପହଞ୍ଚିଛନ୍ତି। ଏହି ଅବସରରେ ସାଉଦି ଆରବର କ୍ରାଉନ୍ ପ୍ରିନ୍ସ ମହମ୍ମଦ ବିନ୍ ସଲମାନ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିଲେ। ଏହି ଗସ୍ତ ଅବସରରେ ଯୁକ୍ତରାଷ୍ଟ୍ର ଆମେରିକା ଓ ସାଉଦି ଆରବ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ରାଜିନାମା ସ୍ୱାକ୍ଷରିତ ହେବାର କାର୍ଯ୍ୟସୂଚୀ ରହିଛି। ଏହି 3-ଦିନିଆ ଗସ୍ତ ଅବସରରେ ଶ୍ରୀ ଟ୍ରମ୍ପ କାତାର ଓ ସଂଯୁକ୍ତ ଆରବ ଏମିରେଟ୍ସ ମଧ୍ୟ ଗସ୍ତ କରିବାର କାର୍ଯ୍ୟସୂଚୀ ରହିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଅପରେସନ୍ ସିନ୍ଦୁର ମାଧ୍ୟମରେ ଭାରତୀୟ ସେନାବାହିନୀର ପରାକାଷ୍ଠା ସମଗ୍ର ବିଶ୍ୱରେ ଦେଶକୁ ଗୌରବାନ୍ୱିତ କରିବା ସହ ଆଗାମୀ ପିଢ଼ି ଲାଗି ପ୍ରେରଣାର ଉତ୍ସ ହୋଇ ରହିବ କହିଲେ ପ୍ରଧାନମନ୍ତ୍ରୀ। ପାକ୍ ଅଧିକୃତ କାଶ୍ମୀର ପ୍ରସଙ୍ଗରେ ହିଁ କେବଳ ପାକିସ୍ତାନ ସହିତ କଥାବାର୍ତ୍ତା କରାଯିବ ବୋଲି ଭାରତର ସ୍ୱଷ୍ଟୋକ୍ତି ଏବଂ ଆମେରିକା ରାଷ୍ଟ୍ରପତି 3-ଦିନିଆ ମଧ୍ୟପ୍ରାଚ୍ୟ ରାଷ୍ଟ୍ର ଗସ୍ତର ପ୍ରଥମ ପର୍ଯ୍ୟାୟରେ ଆଜି ପହଞ୍ଚିଲେ ସାଉଦି ଆରବରେ। ସମ୍ବାଦ ଶେଷ ହେଲା।